ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଗଲାକାଲି ବିଜ୍ଞପ୍ତି ବାହାରବାର ସହିତ ସାରା ଜିଲ୍ଲାନ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି। ଏ ବାବଦେ ଜିଲ୍ଲାପାଳ ମଧୁସୂଦନ ଦାସ ଗଲାକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଇବା ନଭେମ୍ବର ମାସ 11 ତାରିଖ ଦିନ ଭୋଟ୍ ହେବାରକେ ଥିବାର ବେଳେ 14 ତାରିଖ ଦିନ ଫଲାଫଲ ଘୋଷଣା ହେବା। ଏ ବାବଦେ ଆଇବା 13 ତାରିଖ ଗେଜେଟ୍ ବିଜ୍ଞପ୍ତି ବାହାରିବା। 20 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ, 22 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ, 24 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ନଭେମ୍ବର 16 ତାରିଖ ଦିନ ନିର୍ବାଚନ ଶେଷ ହେବା ବୋଲି ଜିଲ୍ଲାପାଳ କହିଛନ୍। ସେଡ଼େ ଜିଲ୍ଲାନ ଅବାଧ, ନିରପେକ୍ଷ ଆଉ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ପୁଲିସ୍ ପ୍ରଶାସନ ତରଫ ସବୁ ପ୍ରକାରର ବ୍ୟବସ୍ଥା କରାଯିବା ବୋଲି ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ କହିଛନ୍। ଆଦର୍ଶ ଆଚରଣ ସଂହିତା କଡ଼ାକଡ଼ି ଅନୁପାଳନ ଲାଗି ବିଲ୍ ଅତ୍କା ଧ୍ୟାନ ଦିଆଯିବା ବୋଲି ଶ୍ରୀ ସିଂ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଆଇଷ୍ଠାନୁ କାର୍ତ୍ତିକ ବ୍ରତ ମୂଲ ହେଉଛି। ମହାପ୍ରଭୁମାନଙ୍କ ରାଇ ଦାମୋଦର ବ୍ରତ ପାଳନ କରବାରକେ ପୁରୀନ ହବିଷ୍ୟାଳିମାନେ ପହଞ୍ଚିଛନ୍। ପ୍ରଶାସନ ତରଫ 1950 ଜନ ହବିଷ୍ୟାଳିଙ୍କର ରହିବାର ଆଉ ବ୍ରତ ପାଳନ କରବାର ଲାଗି 4 ହବିଷ୍ୟାଳି ଶିବିରନ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଡ଼େ କୁମାର ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନ ଆଜି ମହାପ୍ରଭୁମାନଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାର ଉତ୍ତରୁ ଶ୍ରୀଦେବୀ ଆର୍ ଭୂଦେବୀଙ୍କୁ ଖଟସେଜ ଘରେ ବିଜେ କରାଯିବା। ଇତାର ଉତ୍ତରୁ ଆଜ୍ଞାମାଳ ପାଇକରି ଶ୍ରୀ ସୁଦର୍ଶନ ମହାପ୍ରଭୁ 14 ନ 4 ଆଶ୍ରମକେ ବିଜେ କରବେ। ସେନ ପନ୍ତୀ ଭୋଗ ଆର୍ ବନ୍ଦାପନା ନୀତି ସର୍ବାର ଉତ୍ତରୁ ପଶ୍ଚିମ ଦ୍ୱାର ଦେଇକରି ଶ୍ରୀମନ୍ଦିରକେ ଫେରବେ। ସେଆଡ଼େ ବଡ଼ସିଂହାର ଭୋଗ ସରିଲେ ସକଟା ପଶା ଆର୍ କଉଡ଼ି ଖେଳ ହେବା। ଇ ଖେଳି ମହାଲକ୍ଷ୍ମୀଙ୍କଠାରୁ ଶ୍ରୀଜଗନ୍ନାଥ ହାରିଥିବାନୁ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀମାଧବ 7 ଦିନ ତକ ଲକ୍ଷ୍ମୀ ମନ୍ଦିର ବନ୍ଧା ରହିବେ। ରାଜ୍ୟ ସମବାୟ କ୍ଷେତ୍ରକେ ଆହୁରି ବର୍କସ୍, କ୍ରିୟାଶୀଲ ଆଉ ବହୁମୁଖୀ କରବାର ଲକ୍ଷ୍ୟଥି ରାଜ୍ୟ ସରକାର ଖୁବ୍ ଜଲ୍ଦି ଓଡ଼ିଶା ରାଜ୍ୟ ସମବାୟ ନୀତି 2025 ଆନ୍ବାରକେ ଯାଉଛନ୍। ଇ ବାବଦେ ଗୋଟେ ଚିଠା ସମବାୟ ନୀତି ତିଆରି କରାଯାଇକରି ଜନସାଧାରଣଙ୍କ ପାଖେ ମତାମତ ଲାଗି ବିଭାଗ ତରଫ ନିବେଦନ କରାଯାଇଛି। ଏହି ଚିଠା ନୀତି ବାବଦେ ସମବାୟ ବିଭାଗର ୱେବ୍ସାଇଟ୍ coop.odisha.gov.in ଥି ଲୋକେ ଜାଣିପାରବେ। ଜନସାଧାରଣ ବୁଦ୍ଧିଜୀବୀ ସେମାନଙ୍କ ପ୍ରସ୍ତାବ coopsec.od.gov.in ଆଉ cooperativeodisha@gmail.com ଥି ପଠାଇ ପାରବେ ବୋଲି ବିଭାଗ ତରଫ କୁହାଯାଇଛି। କଟକ ଗଣ୍ଡଗୋଳ ଘଟଣା ଉତ୍ତରୁ 13 ଥାନା ଇଲାକାନ ପୁଲିସ୍ ଛାଉଣି ଲାଗି ରହିଛି। କଟକନ ସ୍ଥିତି ସାମାନ୍ୟ ହେବାର ସହିତ ଶାନ୍ତି ଫେରବାରକେ ଲାଗିଛି। ହେଲେ ବିଲ୍ ସୁରକ୍ଷା ଦୃଷ୍ଟିନୁ ଆଜି ସଞ୍ଜବେଳର 6 ବଜେ ତକ ସବୁ ଇଲାକାନ କର୍ଫ୍ୟୁ ଜାରି ରହିଛି। ମୋବାଇଲ୍ ଇଣ୍ଟରନେଟ୍ ସେବା ବିଲ୍ ବନ୍ଦ ରଖାଯାଇଛି। ସେଆଡ଼େ ସୋସିଆଲ୍ ମିଡିଆଥି କେନ୍ସି ବିଲ୍ ପୋଷ୍ଟ କରବାର ଆଗନୁ ଆଉ ବିଶ୍ୱାସ କରବାର ଆଗନୁ ତାର ସତ୍ୟତା ଯାଞ୍ଚ କରବାର ସହିତ ଭୁଲ୍ ଆଉ ଉତ୍ତେଜନାମୂଳକ ପୋଷ୍ଟ କରବାରୁ ଦୂରେ ରହୁନ୍ ବୋଲି ଓଡ଼ିଶା ପୁଲିସ୍ ତରଫ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆଜି ହେଉଛି ବିଶ୍ୱ କପା ଦିବସ। ଅର୍ଥନୈତିକ ଅଭିବୃଦ୍ଧି, ଅନ୍ତର୍ଜାତୀୟ ବେପାର ଆଉ ଗରିବୀ ହଟାବାର ଦିଗେ କପାର ମହତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର ଲକ୍ଷ୍ୟ ଥି 2019 ମିଳିତ ଜାତିସଂଘ ଖାଦ୍ୟ ଆଉ କୃଷି ସଂଗଠନ ଏଫ୍ଏଓ ତରଫ ଇ ଦିବସ ପାଳନ କରାଯାଇ ଆସୁଛି। ସୂଚନା ଅନୁସାରେ ସାରା ପୃଥିବୀନ କପଡ଼ା ତିଆରି ଦିଗେ କପାର ବହୁତ ବ୍ୟବହାର ହେସି। ସାରା ପୃଥିବୀନ ଏହାଦେ କପା ଚାଷ 2,40,00,000 ଅତ୍କା ଲୋକଙ୍କର ଜୀବନ ଜୀବିକା ପାଲଟିଛି। ଇଥି 80 ଦେଶର 20,00,000 ଅତ୍କା ପରିବାର ଲାଭ ପାଉଛନ୍। ଇ ଅବସରରେ ସାରା ପୃଥିବୀନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭାରତ ସରକାରଙ୍କ ତରଫ ଆଜି ନୂଆଦିଲ୍ଲୀନ ହେବାରକେ ଥିବା ବିଶ୍ୱ କପା ଦିବସ ସମାରୋହଟି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ଭିନ୍ ଶକ୍ତିପୀଠମାନଙ୍କେ ଗଲାକାଲି ଦଶହରା ପୂର୍ଣ୍ଣି ଅବସରରେ କୁମାର ଉତ୍ସବ ପାଳିତ ହୋଇଯାଇଛି। ଦେବୀ ମହେଶ୍ୱରୀ ପରମେଶ୍ୱରୀଙ୍କର ଦେମୂଳ ଯାତ୍ରା ପଡ଼ିଆଥି ବିଜେ କରବାରଟାକେ ଦେଖବାର ଲାଗି ଶହଶହ ଭକତଙ୍କର ଭିଡ଼ ଜମିଥିଲା। ବରଗଡ଼ ପୁଲିସ 15 ଆନ୍ତଃ ରାଜ୍ୟ ଚୁରା ବନ୍ଧୁକ ବେପାର ଆଉ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ 5 ଦେଶୀ ବନ୍ଧୁକ, ଗୁଲି, 1500 ବୋତଲ କପ୍ ସିରପ, 5 ଚାରିଚକିଆ ଗାଡ଼ି ଆଉ ନଗଦ 57,000 ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ଛତିଶଗଡ଼, ବରଗଡ଼, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଉ ଯାଜପୁର ଜିଲ୍ଲାର ବୋଲି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ସୂଚନା ଦେଇଛନ୍। ଆଇବା 11 ତାରିଖ ନୁ 15 ତାରିଖ ତକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ 28 ନମ୍ବର ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ହେବାରକେ ଯାଉଛି। ଏଥିଲାଗି ଗଲାକାଲି କଳିଙ୍ଗ ଷ୍ଟାଡିୟମ୍ଠାରେ ଉଚ୍ଚଶିକ୍ଷା ଆଉ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିଯୋଗିତା ଟ୍ରଫି ଉନ୍ମୋଚନ କରିବା ସହିତ ଟ୍ରଫିର ଟୁର୍ ବସ୍ର ଶୁଭାରମ୍ଭ କରିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୁକା ଗଟି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।